समस्त साधुगुरु वैष्णव तथा वैष्णव सुंदरानंद मातृवृंदों में प्रणतिम विदन करी अयम श्रीमद्भागवत दशम स्कंद 13 अध्याय श्लोक 46 कथा आरंभ करिवा। तेणु ये जो रही श्लोक 46 आम गतकाली जो कथा जो विश्राम देते से कथा आरंभ करवा। ब्रह्मा मोहित हो जाती भगवान जो निजी विस्तार कर ब्रह्मा जापार ना कौन ये घटना तेणु से देखुं जहाँ को रखिकी आसर ब्रह्म लोक देख लाइक रही माय द्वारा से मैंने पीछे से मैंने से भाई रही सब किसी तफात कि ना जहाँ से भाव में रही तेनाली भाव में जो बड़े तावत् सर्वे वत्सपाला पश्यतु अजस्य तत्क्षणा तेणु यही भाव जो मति विभ्रम है कौन करेंगे जापार ना भूल होगा भय आसगला तेणु यही भाव अवस्था भगवान निजर रूप को देखले तावत् सर्वे वत्सपाला जी वत्स वत्सपाला पश्यतु अजस्य तत्क्षणा अज कह ब्रह्मा से देखु देखु तत्क्षणा व्यदृश्यंत घनश्यामा विशेष भाव से देखिले भगवान कृपा कले जमी बलराम को कृपा कले बलराम जो माया मोहित हो रही चारि भाव माया द्वारा ग्रस्त हो रही जानपार नज भगवान कृष्ण विस्तार कर तेणु ये मध्य से भाव ब्रह्मा ब्रह्मा तो आ अंतरंगा माया द्वारा मोहित हो ना से बहिरंगा माया जहाँ भी हो भगवान माया अंतरंगा बहिरंगा भितर भगवान भितर कौन तफात ना जमी इलेक्ट्रिक एनर्जी प्रभुपाद महाराज कहती इलेक्ट्रिक एनर्जी जमती एकाथर हिटर हो पार पी फ्रिज मत हो पार से भाव भगवान को शक्ति तेणु ब्रह्मा जमी भगवत गीता भगवान कहले नाहं प्रकाश सर्वस्व जोग माया समावृत मूढ़ोयम ना भी जानाती लोकमा जम व्यम भगवान सब प्रकाश रुहति ना से जोगमाया द्वारा आवृत हो रही था तेणु जितेबले ब्रह्मा से कौन कले ब्रह्मा तर जोगमायु मुक्त होकरी से दे ब्रह्मा देखिले एभली भाव रूप देखिले भगवान देखिले समस्ते तावत् सर्वे वत्सपाला समस्ते वत्स पाला जिते थे पश्यतु अजस्य तत्क्षणात् अज ब्रह्मा ब्रह्मा को अज बोली कह जाए कहीं सी माँ गर्भ से आसी ना सी सीधा सड़क भगवान नाभि पद्म उत्पन्न होती नाम हूँ अज से देखिले तत्क्षणात् देखिले व्यदृश्यंत घनश्यामा समस्त वत्स समस्त पाला जो सब अच्छा देखिले वेदुसंत विशेष दृश्य आश्चर्य कथा वेदुसंत घनश्याम भगवान का जो शरीर रंग हूँ श्याम वर्ण घनश्याम एवं पीतकोश वास रेशमी पीत वस्त्र धारण करते वस्त्र सब धारण सर्वे समस्ते समस्ते विष्णु बत्सा मान विष्णु बाड़क मान विष्णु आते सब थे बेत सिंगा ये सी वस्त्र सबकि विष्णु विष्णुमय आम जो कही भगवान जो विस्तार करते भाव तेणु ब्रह्मा जिते भाव चिंता करते समस्त बाचुर बाड़क मैंने जलधर श्याम रूप पाट पीतांबरी परिहित विष्णु मूर्ति में रूपातरित होते समस्त विष्णु तेणु यहाँ देखिकी ସମସ୍ତେ ବିଷ୍ଣୁ, ସମସ୍ତେ ବିଷ୍ଣୁ, ତେଣୁ ଆମ ବିଶ୍ୱନାଥ ଚତୁର୍ଥକୁ କହୁଛନ୍ତି ଭୋ ସତ୍ୟ ଲୋକବାସୀନ୍ ଅଜ ସତ୍ୟଂ ତୁମ ଅଜ ଏ ବସି ଅଜ ଅଜର ଅର୍ଥ ହେଉଛି ଯାହାର ଜନ୍ମ ହୁଏନି, ଭଗବାନ ମଧ୍ୟ ଅଜ ବୋଲି କୁହାଯାଏ, ଆମେ ମଧ୍ୟ ଅଜ ଅଜୋ ପିସନ୍ନ ବାହାତ୍ମା, ଭଗବାନ କହୁଛନ୍ତି ଭଗବାନଙ୍କର ଜନ୍ମ ନାହିଁ, ଆମର ମଧ୍ୟ କୁହାଯାଇଛି ନ ଯାଏତେ ମିଳିତେ ବା କଦାଚିତ ଆମର ମଧ୍ୟ ଜନ୍ମ ନାହିଁ, ଆମେ ମଧ୍ୟ ଭଗବାନ ଭଳି ଅଜ, କିନ୍ତୁ ଆମେ ଏ ଭୌତିକ ଜଗତ ପତନ ହୋଇଯାଇଛି, କିନ୍ତୁ ତଥାପି ବ୍ରହ୍ମାଙ୍କୁ ଅଜ ବୋଲି କୁହାଯାଏ, କାହିଁକି ନା ତାଙ୍କର ମାଆଙ୍କର ଗର୍ଭରେ ଆସିନାହାନ୍ତି, କିନ୍ତୁ ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଅଜସ୍ୟ ତତ୍କ୍ଷଣାତ୍ କହିଲେ ଏଠି ଭଗବାନ ଏଇଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ବାସୀ ଭୋ ସତ୍ୟଲୋକ ବାସୀ ଭଗବାନ କହୁଛନ୍ତି ଅଜ, ତାଙ୍କର ମଥା ଚକର ମାରୁଛି, ସେ ଜାଣିପାରୁନାହାନ୍ତି କ'ଣ ଘଟଣା, ତେଣୁ ଭଗବାନ କହୁଛନ୍ତି ଅଜ ସତ୍ୟ ତୁମ ଅଜ ଏ ବସୀ, ତୁମେ ପ୍ରକୃତରେ ସତ୍ୟଲୋକ ବାସୀନ, ଭଗବାନଙ୍କର କଥା ଆମେ ସକାଳେ କହୁଥିଲେ, ଭଗବାନ ସତ୍ୟଲୋକରେ କେମିତି ଭଗବାନଙ୍କୁ ପୂଜା କରୁଥିଲେ, ବ୍ରହ୍ମା ଆଦି ଦେବତାମାନେ ଭଗବାନ ପାଦପଦ୍ମ ପୂଜା କରୁଥିଲେ, ସତ୍ୟଲୋକ ସତ୍ୟ ସବୁ ସତ୍ୟ ବିଜ ବିରାଜିତ ସେଠି ବ୍ରହ୍ମା ଗୋଟେ ପ୍ରାର୍ଥନା କରିଛନ୍ତି ନାରଦଙ୍କୁ, ନମେ ଭାରତମୀ ଅଙ୍ଗ ମୋର ଜୁହା କେବେ ହେଲେ ସତ୍ୟ କହିବ ନାହିଁ, ସତ୍ୟ ଆସିବ ଅସତ୍ୟ ଆସିବ ନାହିଁ, ଜୁହାରେ କେବେ ମିଥ୍ୟା ଆସିବ ନାହିଁ, ସବୁ ସତ୍ୟ ସତ୍ୟ ଲୋକ, ସିଏ ସବୁ ସତ୍ୟ, ସେଠି ଅସତ୍ୟ କିଛି ନାହିଁ, ସତ୍ୟ ଲୋକ ତାଙ୍କ ନାମ ହେଉଛି ବ୍ରହ୍ମ ଲୋକକୁ ସତ୍ୟ ଲୋକ ବୋଲି କୁହାଯାଏ, କିନ୍ତୁ ଅଜର ଆଉ ଗୋଟେ ଅର୍ଥ ହେଉଛି ଛେଳି ଛେଳି, ତେଣୁ ଏଠି ତୁମେ ସତ୍ୟ ତୁମ ଅଜ ଏ ବସି, ତୁମେ ଗୋଟେ ଛେଳି ଭଳି, ଭଗବାନଙ୍କର ମାଲିକଙ୍କର ସହିତ ଖେଳିଲେ, ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଅଜ ସତ୍ୟଂ ତୁମ ଅଜ ଏ ବସି, ଆଉ ସୁଦର୍ଶନକୁ ଅନ୍ୟଦପି ଆଶ୍ଚର୍ଯ୍ୟ ମାହ, ଆଉ ଗୋଟେ ବଡ଼ ଆଶ୍ଚର୍ଯ୍ୟ ହେଉଛି ଏଇଟା, ସେ ଯେଉଁ ଦେଖୁଥିଲେ କିଏ ସତ୍ୟ କିଏ କୃତ୍ରିମ କିଏ ଡୁପ୍ଲିକେଟ୍ କିଏ ଅରିଜିନାଲ ଏଇଭଳି ଭାବେ ଚିନ୍ତା କରିକି ଜାଣିପାରୁନଥିଲେ, ଏପଟ ସେପଟ ହେଉଛନ୍ତି ଧାଇଁ ସାଇଁ ହେଇଗଲେଣି, ତେଣୁ ତା ଭିତରେ ଆଉ ଗୋଟେ ଆଶ୍ଚର୍ଯ୍ୟ ଏଇଟା ହେଲା କ'ଣ ନା, ଭଗବାନ ନିଜକୁ ବିସ୍ତାର ଦେଖାଇଦେଲେ, ତାଙ୍କ ରୂପକୁ ଦେଖାଇଦେଲେ, ସର୍ବେ ଯେଉଁ ରହିଛି ସର୍ବେ ବର୍ଷପାଳା, ଏଠି ସିଦ୍ଧର ସ୍ୱାମୀ କହୁଛନ୍ତି ସର୍ବେ ଜଷ୍ଟି ବିଷାଣାଦୟଶ, ଜଷ୍ଟି ଯେଉଁ ଧରିଛନ୍ତି ଆକଟ କରିବା ପାଇଁ ଜଷ୍ଟି ଧରିବେ ବାଡ଼ି ଧରିଥିବେ, ସିଏ ମଧ୍ୟ ବିଷ୍ଣୁ ରୂପ, ବିଷାଣ ଯେଉଁ ଧରିଛନ୍ତି ବିଷାଣ କହିଲେ ସିଂହା ଯେଉଁ ଧରିଛନ୍ତି ସେଇଟା ମଧ୍ୟ ବିଷ୍ଣୁ ରୂପ, ସର୍ବେ ସବୁକିଛି ବିଷ୍ଣୁ ରୂପ, ଜୀବ ଗୋସ୍ୱାମୀ କହୁଛନ୍ତି ଭଗବାନ ଯେତେବେଳେ ନାରଦମୁନି ତାଙ୍କୁ ପଚାରିଥିଲେ ପ୍ରଭୁ ଆପଣ କାହାର ଧ୍ୟାନ କରୁଛନ୍ତି, ଆପଣ ତ ସୃଷ୍ଟିକର୍ତ୍ତା, ତେଣୁ ସେ କହିଥିଲେ ସେଠି ସୁଜାମି ତାର ନିୟୁକ୍ତ ହମ, ମୁଁ ଯେଉଁ ସୃଷ୍ଟି କରୁଛି ଭଗବାନ ଏ କୃଷ୍ଣଙ୍କ ଦ୍ୱାରା ନିଯୁକ୍ତ ହେଇକିରି ମୁଁ ଏ ସୃଷ୍ଟି କରୁଛି, ତେଣୁ ଭଗବାନ ତାଙ୍କ ପ୍ରତି କୃପା କରି ବ୍ରହ୍ମାଙ୍କର ଇଚ୍ଛା ଅନୁସାରେ ଭଗବାନ ଚାହୁଁଥିଲେ, ବ୍ରହ୍ମା ଚାହୁଁଥିଲେ କ'ଣ ଆଉ ମଞ୍ଜୁ ମହିମା ଭଗବାନଙ୍କର ଅଛି, କ'ଣ ଆଉ ଅଛି ଅଧିକା କିଛି ଅଛି କି, ଏଇ ଯେଉଁ ଅଜକୁ ହତ୍ୟା ଏଇ ଯେଉଁ ଅଘକୁ ହତ୍ୟା କଲେ ଆଉ କିଛି ରହିଛି ମହିମା ଟିକେ ଦେଖିବା ଯେଉଁ ଚାହୁଁଥିଲେ, ତେଣୁ ଏଇ ବର୍ତ୍ତମାନ ତାଙ୍କର ଯେଉଁ ମହାନତାକୁ ସେ ଦେଖାଉଛନ୍ତି, 9 ଶ୍ଳୋକରେ ବର୍ଣ୍ଣନା କରାଯିବ, ଏହି ଶ୍ଳୋକରୁ 9 ଶ୍ଳୋକରେ ବର୍ଣ୍ଣନା କରାଯିବ ଭଗବାନ କିଭଳି ନିଜକୁ ବିସ୍ତାର କରୁଛନ୍ତି, ଏ ଗୋଟେ ବଡ଼ ଆଶ୍ଚର୍ଯ୍ୟ, ତେଣୁ 47 ଶ୍ଳୋକରେ କହୁଛନ୍ତି ଅଜ ଚତୁର୍ଭୁଜା ଶଙ୍ଖ ଚକ୍ରଗଦା ରାଜୀବ ପାଣୟ କିରୀଟିନ କୁଣ୍ଡଳିନ ହରିଣ ବନମାଳିନ ଶିବସ ଅଙ୍ଗଦ ଅଙ୍ଗଦ ଦୁରତ୍ନ କମ୍ବୁ କଙ୍କଣ ପାଣୟ ନୂପୁରୈ କଟକୈର୍ଭାତା କଟିସୂତ୍ରାଙ୍ଗୁଳିୟକେ, ଏଭଳି ଭଗବାନ ତାଙ୍କ ରୂପ ନା, ଚତୁର୍ଭୁଜା ସମସ୍ତେ ଚତୁର୍ଭୁଜ, ଚତୁର୍ଭୁଜ ଧାରଣ କରିଛନ୍ତି, ଶଙ୍ଖ ଚକ୍ର ଗଦା ରାଜୁ ପାଣୟ, ଚାରି ହାତରେ ପାଣି କହିଲେ ହାତ, ଚାରି ହାତରେ ଶଙ୍ଖ ଚକ୍ର ଗଦା ରାଜୀବ କହିଲେ ଯେଉଁ ପଦ୍ମ ରହିଛି ରାଜୀବ ପଦ୍ମ ଧରିଛନ୍ତି, କିରୀଟିନା କୁଣ୍ଡଳନ ହାରିଣ ବନମାଳିନ, ମସ୍ତକରେ କିରୀଟ ଧାରଣ କରିଛନ୍ତି, କର୍ଣ୍ଣରେ କୁଣ୍ଡଳ ଧାରଣ କରିଛନ୍ତି, କ'ଣ ବକ୍ଷଦେଶରେ ହାର ଧାରଣ କରିଛନ୍ତି ମୁକ୍ତାହାର, ଏବଂ ବନମାଳିନ ବନମାଳିନ କହିଲେ ପୁଷ୍ପମାଳ, ପୁଷ୍ପର ମାଳରେ ଭଗବାନ ଧାରଣ କରିଛନ୍ତି, ଶ୍ରୀବତ୍ସ ଶ୍ରୀବତ୍ସ ଅଙ୍ଗଦ ଦୋରତ୍ନ ବନମାଳିନ, ଶ୍ରୀବତ୍ସ ଅଙ୍ଗଦ ଦୋରତ୍ନ କମ୍ବୁ କଙ୍କଣ କଣ ପାଣେ ହ, ଏଭଳି ଭାବରେ ବକ୍ଷରେ ତାଙ୍କର ଶ୍ରୀବତ୍ସ ଚିହ୍ନ ରହିଛି, ବାହୁରେ ଅଙ୍ଗଦ ଧାରଣ କରି ସବୁ ବିଭିନ୍ନ ପ୍ରକାର ଅଳଙ୍କାର ଧାରଣ କରିଛନ୍ତି, ଗ୍ରୀବା ଯେଉଁ ରହିଛି କମ୍ବୁ କଣ୍ଠ ଭଳି ରହିଛି, ଶଙ୍ଖ ଯେଉଁଭଳି ଭାବରେ ଦେଖାଯାଉ ସେହିଭଳି ଭାବରେ ଭଗବାନ କମ୍ବୁ କମ୍ବୁ ଶଙ୍ଖ କମ୍ବୁ କମ୍ବୁ କଣ୍ଠ ବୋଲି କୁହାଯାଏ, ଶଙ୍ଖ ଭଳି ରହିଛି ରେଖା ରହିଛି, ଏବଂ କୌସ୍ତୁକ ମଣି ଧାରଣ କରିଛନ୍ତି, ହାତରେ କଙ୍କଣ ଧାରଣ କରିଛନ୍ତି, ନୁପୁରେଇ ପାଦରେ ନୁପୁର ଧାରଣ କରିଛନ୍ତି, କଟକେଇ ବଳୟ ମଧ୍ୟ ଧାରଣ କରିଛନ୍ତି ପାଦରେ, ଏବଂ ବହୁତ ଶୋଭା ପାଉଛନ୍ତି ଭାତା, ବହୁତ ସୁନ୍ଦର ଦେଖାଯାଉଛନ୍ତି, କଟି ସୂତ୍ର ଅଙ୍ଗୁଳି ଏକେଇ, କଟି ଦେଶରେ ସୂତ୍ର ଏବଂ ଅଙ୍ଗୁଳିର ମୁଦ୍ରିକା ଏଠି ରହିଛି, ସୂତ୍ର ରହିଛି କଟି ସୂତ୍ର ଏବଂ ଅଙ୍ଗୁଳିରେ ମୁଦ୍ରିକା ମୁଦ୍ରିକା ଧାରଣ କରିଛନ୍ତି ଅଙ୍ଗୁଳିରେ, ତେଣୁ ଏହିସବୁ ରହିଛି ବିଷ୍ଣୁ ମୂର୍ତ୍ତି, ଆଉ ଅନ୍ୟ ଯେଉଁମାନେ ରହିଛନ୍ତି ଭଗବାନଙ୍କ ପାର୍ଷଦମାନେ ସେହିଭଳି ରୂପ ଧାରଣ କରନ୍ତି, ଆମେ ଶୁଣୁଥିଲେ ଯେ ଅଘାସୁର ଯେଉଁ ଶରୀରରେ ଭଗବାନଙ୍କ ଶରୀରରେ ମିଶିଗଲେ ତାପରେ ସେ ଭଗବାନଙ୍କ ରୂପ ପ୍ରାପ୍ତ ହେଲେ, ବିଷ୍ଣୁ ଲୋକ ଯଦି ବୈକୁଣ୍ଠ ଲୋକ କେବେ ଯିବେ ଦେଖିବେ ସମସ୍ତେ ବିଷ୍ଣୁ, କିଏ ଆଉ ଅଲଗା ନାହାନ୍ତି, ସମସ୍ତେ ଏକା, ଏଇଟା ସାରୂପ୍ୟ ମୁକ୍ତି, ଭଗବାନଙ୍କ ରୂପ ଭଳି ସେମାନଙ୍କ ରୂପ ସାରୂପ୍ୟ ମୁକ୍ତି ରହିଛି, କିନ୍ତୁ ଭଗବାନ ଆଉ ତାଙ୍କ ପାର୍ଶ୍ୱଦ ଭିତରେ ତଫାତ୍ ହେଉଛି ଏଇଭଳି ଭାବରେ ଯେ ଭଗବାନଙ୍କ ଶ୍ରୀବତ୍ସ ଚିହ୍ନ ରହିଛି, ବକ୍ଷଦେଶରେ ଶ୍ରୀବତ୍ସ ଚିହ୍ନ ରହିଛି, ଏବଂ ସେ କୌସ୍ତୁକ ମଣି ଧାରଣ କରନ୍ତି, ଅନ୍ୟମାନେ ସେଇଟା ସେଇଟା ନଥାଏ ତାଙ୍କ ପାଖରେ, ଇଏ ହେଉଛି ତଫାତ୍, ତେଣୁ ଜୀବ ଗୋସ୍ୱାମୀ କହୁଛନ୍ତି ଯେ ସନାତନ ଗୋସ୍ୱାମୀ କହୁଛନ୍ତି ଚତୁର୍ଭୁଜ ତ୍ୱାଧିକଂ ଶ୍ରୀ ବୈକୁଣ୍ଠନାଥ ବୋଧନାର୍ଥଂ ତତ୍ ସେବକସ୍ୟ ଶ୍ରୀ ବ୍ରହ୍ମଣ ତଥୈବ ତନ୍ ମହାତ୍ମ୍ୟ ପ୍ରତ୍ୟତି ପ୍ରତୀତେ, ଭଗବାନ ଯେଉଁ ରହିଛନ୍ତି ବୈକୁଣ୍ଠନାଥ, ବୈକୁଣ୍ଠନାଥ ବୋଲି ଜାଣିବା କେମିତି ନାହିଁ, ନହେଲେ ଅନ୍ୟ ସମସ୍ତ ବୈକୁଣ୍ଠବାସୀମାନେ ସମସ୍ତଙ୍କ ଚତୁର୍ଭୁଜ ରହିଛି, ଆମର କୁହାଯାଇଛି ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଏସବୁ ରହିଛି କେଉଁଥିରେ କେଉଁ ପୁରାଣରେ ଯେଉଁ ରହିଛନ୍ତି କୌଣସି ପୁରାଣ ସ୍କନ୍ଦ ପୁରାଣରେ ରହିଛି ଉତ୍କଳଖଣ୍ଡ, ଉତ୍କଳଖଣ୍ଡରେ ବର୍ଣ୍ଣନା କରାଯାଇଛି ନୀଳାଚଳ ଧାମ ଯେଉଁ ରହିଛି, ନୀଳାଚଳ ଧାମ ରହିଛି ଦଶ ଯୋଜନ, ଦଶ ଯୋଜନ ଚାରିପଟେ ଦଶ ଯୋଜନ ବିସ୍ତାର ନୀଳାଚଳ ଧାମ, ଦଶ ଯୋଜନ କହିଲେ 80 ମାଇଲ 120 କିଲୋମିଟର, 120 କିଲୋମିଟର ଭିତରେ ଯେତେ ଜୀବଜନ୍ତୁ ରହିଛନ୍ତି, ଖାଲି ମନୁଷ୍ୟ ନୁହନ୍ତି, ଯେବେ ଯେତେ ଜୀବଜନ୍ତୁ ରହିଛନ୍ତି ବା ଦେବତାମାନେ ତାଙ୍କୁ ଦେଖନ୍ତି ଚତୁର୍ଭୁଜ ରୂପରେ, ଚତୁର୍ଭୁଜ ରୂପରେ ସେମାନେ ନୀଳାଚଳ ଧାମର ବାସୀମାନଙ୍କର ଏଇଭଳି ଭାବର କଥା ଆମେ ଜାଣିପାରିବା ନାହିଁ, ତେଣୁ ଇଏ ଯେଉଁ ରହିଛନ୍ତି ଏଇଭଳି ଭାବରେ ଚତୁର୍ଭୁଜ, ତାଙ୍କର ସେବକମାନେ ମଧ୍ୟ ସେଇଭଳି ଭାବରେ ରହିଛି ଚତୁର୍ଭୁଜ ଭଳି ଧାରଣ କରିଛନ୍ତି, କିନ୍ତୁ ଭଗବାନଙ୍କର ଇଏ ହେଉଛି ବିଶେଷତା, ତାଙ୍କର ରହିଛି କ'ଣ ବକ୍ଷରେ ଶ୍ରୀବତ୍ସ ଚିହ୍ନ ରହିଛି ଗୋଲ୍ଡେନ୍ ହେୟାର ସୁବର୍ଣ୍ଣ ରୁମାବଳୀ, ଲକ୍ଷ୍ମୀଦେବୀ ଛିଟି ରହୁଛନ୍ତି, ଏବଂ ଆଉ ଗୋଟେ ହେଉଛି କୌସ୍ତୁଭ ମଣି ଧାରଣ କରିଛନ୍ତି, କଣ୍ଠରେ କୌସ୍ତୁଭ ମଣି ଧାରଣ କରିଛନ୍ତି, ତେଣୁ ଏଇଭଳି ଭାବରେ ଯେଉଁ ରହିଛନ୍ତି ତାଙ୍କ ସେବକ ଠାରୁ ତାଙ୍କର ଭଗବାନ ଭିତରେ ମହାତ୍ମା ହେଉଛି ଏତିକି, ନହେଲେ ସମସ୍ତେ ଏକାବେଳେ ଦେଖିବା ପାଇଁ ଆମେ ଜାଣିପାରିବା ନାହିଁ ତା ଭିତରେ କ'ଣ ତଫାତ୍ ରହିଛି। ଏବଂ ଶିବତ୍ସ ଯେଉଁ ରହିଛି, ଶିବତ୍ସ ନାମ ଯେଉଁ ରହିଛି ଦକ୍ଷିଣ ସ୍ତନୋର୍ଦ୍ଧେ, ଦକ୍ଷିଣ ବକ୍ଷ ଏଇଠି, ଦକ୍ଷିଣ ଏଠି, କେତେ ଜଣ କହୁଥିଲେ ବାମ, ପୁଣି ଏବେ ଇଏ କହୁଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି ଦକ୍ଷିଣ, ଦକ୍ଷିଣ ଭାଗରେ ଅଛି ବୋଲି କହୁଛନ୍ତି। ଏଇ ଯେଉଁ ରହିଛି ଶିବତ୍ସ ଚିହ୍ନ, ଦକ୍ଷିଣ ସ୍ତନୋର୍ଦ୍ଧେ ସୂକ୍ଷ୍ମ ରୋମଣା ଦକ୍ଷିଣାବର୍ତ୍ତ ଶ୍ରୀ ଭଗବତ ଅସାଧାରଣ ଲକ୍ଷଣ ତେନ ତ ସାରୁପ୍ୟ ପ୍ରାପ୍ତ ପାର୍ଶ୍ୱଦ ସଦୃଶ ନିରସ୍ତନ କଟକେଇ ପାର୍ବ। ଯେଉଁ ତାଙ୍କ ପାର୍ଶ୍ୱଦମାନଙ୍କ ସହିତ ଇଏ ହେଉଛି ତତ୍ତଫାତ୍, ତାଙ୍କର ଦକ୍ଷିଣ ବକ୍ଷ ଦେଶରେ ଏଇଠି ରହି ଉପରକୁ ରହିଛି ଶିବତ୍ସ ଚିହ୍ନ ରହିଛି, ଗୋଲ୍ଡେନ୍ ରୋମାବଳୀ କ'ଣ ସୁବର୍ଣ୍ଣ ରୋମାବଳୀ ରହିଛି, ଏଇଭଳି ଲକ୍ଷ୍ମୀ ଏଇଠି ରୁହନ୍ତି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଦର୍ଶନ କଲେ ସମସ୍ତେ ଚତୁର୍ଭୁଜ ରୂପରେ ଧାରଣ କରିଛନ୍ତି। ଆଙ୍ଗ୍ରି ଆଙ୍ଗ୍ରି ମସ୍ତକ ମହାପୂର୍ଣ୍ଣା ସ୍ଥୂଳ ତୁଳସୀ ନବଦାମ ଭି କୋମଳେଇ ସର୍ବଗାତ୍ରେଷୁ ଭୂରି ପୁଣ୍ୟବଦର୍ପିତେହି। ଆଙ୍ଗ୍ରି ମସ୍ତକ ଯେଉଁ ମାଳା ଧାରଣ କରିଛନ୍ତି, କିଭଳି ମାଳା ନା ପାଦରୁ ମସ୍ତକ ପର୍ଯ୍ୟନ୍ତ ଆଙ୍ଗ୍ରି ମସ୍ତକ ମହାପୂର୍ଣ୍ଣା ପୂର୍ଣ୍ଣ ହୋଇକି ରହି ତୁଳସୀ ନବଦାମ ଭି ସୁନ୍ଦର ତୁଳସୀ ମାଧ୍ୟମରେ ନବ ଦାମ ଭି ତୁଳସୀ ପତ୍ର ମାଳା ଧାରଣ କରିଛନ୍ତି। ଏବଂ କୋମଳେଇ ବହୁତ କୋମଳ ତୁଳସୀ ସର୍ବଗାତ୍ରେଷୁ ଶରୀରର ସମସ୍ତ ଅଙ୍ଗରେ ସବୁ ଧାରଣ କରିଛନ୍ତି, ବିଭିନ୍ନ ପ୍ରକାର ଅଳଙ୍କାର ଇତ୍ୟାଦି ସବୁ ମାଳା ସବୁ ମଧ୍ୟ ଧାରଣ କରିଛନ୍ତି। ଏମାନେ କେଉଁମାନେ ସବୁ ପ୍ରଦାନ କରୁଛନ୍ତି ନା ଭୂରି ପୁଣ୍ୟ ବଦର୍ପି ଦେଇ, ଯେଉଁମାନଙ୍କର ଆପଣମାନେ ଯେଉଁ ମାଳା ଦେଉଛନ୍ତି ଆପଣ ବହୁତ ଭୂରି ପୁଣ୍ୟ, ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭୂରି ପୁଣ୍ୟ ବଦର୍ପି ଦେଇ ପୁଣ୍ୟବଦ, ଏମାନେ ବହୁତ ଭାଗ୍ୟ ସେମାନେ ଭଗବାନଙ୍କୁ ଏହିଭଳି ଭାବରେ ମାଳା ପ୍ରଦାନ କରନ୍ତି। ଭୂରିୟ ଭୂରି ପୁଣ୍ୟବଦ ଅର୍ପିତେଇ, ସାଧାରଣ ପୁଣ୍ୟ ନୁହଁ, ବହୁତ ପୁଣ୍ୟ ଏଇଟା ଭଗବାନଙ୍କ ସେବାରେ ଲାଗୁଛି ଆପଣଙ୍କ ମାଳା। ଏହି ଶ୍ଳୋକରେ ରୂପନାଥ ମହାରାଜ କହିଛନ୍ତି ଭୂରି ପୁଣ୍ୟବଦ ଅର୍ପିତେଇ ଶବ୍ଦ ବହୁତ ଅର୍ଥପୂର୍ଣ୍ଣ। ଶ୍ରୀକୃଷ୍ଣଙ୍କୁ ଏହିପରି ପୂଜା ସେଇମାନେ ହିଁ କରନ୍ତି ଯେଉଁମାନେ ଜନ୍ମ ଜନ୍ମାନ୍ତର ଧରି ପୁଣ୍ୟକର୍ମ କରିଛନ୍ତି, ଖାଲି ଗୋଟିଏ ଜନ୍ମ ନୁହଁ, ଜନ୍ମ ଜନ୍ମାନ୍ତର ଅନେକ ଜନ୍ମ ଧରି ପୁଣ୍ୟ କାର୍ଯ୍ୟ କରିଥିବାରୁ ଆଜି ଭଗବାନଙ୍କୁ ସେମାନେ ମାଳା ଅର୍ପଣ କରୁଛନ୍ତି। ଏବଂ ଯେଉଁମାନେ ନିରନ୍ତର ଭଗବାନଙ୍କ ସେବାରେ ଯୁକ୍ତ କହିଲେ ଶ୍ରବଣ କୀର୍ତ୍ତନ ବିଷ୍ଣୁ, ସେମାନେ ଭକ୍ତି ଅନୁଷ୍ଠାନ କରନ୍ତି, ଯେଉଁମାନେ ଉଚ୍ଚସ୍ତରର ପୁଣ୍ୟକର୍ମ କରିଛନ୍ତି, ଏଇଟା ପୂର୍ବରୁ ଆମେ ଶୁଣୁଥିଲେ ବହୁତ ପୁଣ୍ୟ ପୁଞ୍ଜା ଭଗବାନଙ୍କ ଲୀଳାରେ ସେମାନେ ସାମିଲ ହୋଇଛନ୍ତି, ମାନେ ବହୁତ ପୁଣ୍ୟ କାର୍ଯ୍ୟ କରିଛନ୍ତି ଯେଉଁଥିପାଇଁକି ଆଜି ଭଗବାନ ଲୀଳାରେ ସାମିଲ ହୋଇଛନ୍ତି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ବୃନ୍ଦାବନରେ ଆମର କୃଷ୍ଣ ବଳରାମ ମନ୍ଦିରରେ ଏକ ତମାଳ ବୃକ୍ଷ ରହିଛି ଯାହା ମନ୍ଦିର ଅଗଣାର ଏକ ପ୍ରାନ୍ତ ଭାଗକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ କରି ରଖିଛି। ବୃନ୍ଦାବନରେ ଆପଣ ଯଦି ଯିବେ ଇସ୍କନ ମନ୍ଦିରକୁ ଯିବେ ସେଠି ଦେଖିବେ ଏ ରହିଛି ତମାଳ ବୃକ୍ଷ, ଏ ପର୍ଯ୍ୟନ୍ତ ମଧ୍ୟ ରହିଛି ସେଇଟା। 1974 ଯେତେବେଳେ ଇସ୍କନ ବୃନ୍ଦାବନ ହେଉଥିଲା ସେ ସମୟରେ ସେଠି ଥିଲେ ତମାଳ ବୃକ୍ଷ, ରୂପନାଥ ମହାରାଜ ତା ପୂର୍ବରୁ ହେଉଥିଲା ରହିଥିଲେ ସେଠି, ଏ ପର୍ଯ୍ୟନ୍ତ ମଧ୍ୟ ସେ ରହିଛନ୍ତି। ଏକ ପ୍ରାନ୍ତ ଭାଗ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ କରି ରଖିଛି, ମନ୍ଦିର ହେବା ଆଗରୁ ସେଇ ବୃକ୍ଷଟି ଅବହେଳିତ ଅବସ୍ଥାରେ ଥିଲା, ମନ୍ଦିର ହେବା ପୂର୍ବରୁ ମଧ୍ୟ ସେଠି ଥିଲା, କିନ୍ତୁ ବର୍ତ୍ତମାନ ତା ଖୁବ ବଡ଼ ଆକାରରେ ବର୍ଜିତ ହୋଇ ଅଗଣାର ଗୋଟିଏ ପାଖକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ କରିଛି। ଏହା ଭୂରି ପୁଣ୍ୟର ଏକ ଲକ୍ଷଣ ଅଟେ, ଗଛମାନେ ଯେଉଁ ମଧ୍ୟ ଭଗବାନଙ୍କ ସେବାରେ ଲାଗୁଛନ୍ତି ଏଇଟା ମଧ୍ୟ ଭୂରି ପୁଣ୍ୟ, ଏମାନେ ମଧ୍ୟ ପୁଣ୍ୟ କାର୍ଯ୍ୟ କରୁଛନ୍ତି ଭଗବାନଙ୍କ ସେବାରେ, ତାଙ୍କ ଫୁଲ ଲାଗୁଛି ବୃକ୍ଷ ହେଲେ କ'ଣ, ସେମାନେ ତ ବହୁତ ପୁଣ୍ୟବାନ। ତେଣୁ ଚନ୍ଦ୍ରିକା ବିଶଦ ସ୍ମେରେ ସାରଣା ପାଙ୍ଗ ବିକ୍ଷିତ ସ୍ୱକାର୍ଥାନାମିବରଜ ସତ୍ୱାଭ୍ୟାମ ସୃଷ୍ଟି ପାଳକ। ଚନ୍ଦ୍ରିକା ବିଶଦ ସ୍ମେରେ, ଚନ୍ଦ୍ରକିରଣ ଯେଉଁଭଳି ଭାବରେ ଶୀତଳ ଲାଗେ ସେଇଭଳି ଭାବରେ ଚନ୍ଦ୍ରିକା ବିଶଦ ସ୍ମେରେ ଭଗବାନଙ୍କର ସ୍ମିତ ହାସ୍ୟ ଦ୍ୱାରା ସାରୁଣ ପାଙ୍ଗ ବିକ୍ଷିତ ଅରୁଣବର୍ଣ୍ଣ ନେତ୍ରରେ ଦୃଷ୍ଟିପାତ କରୁଛନ୍ତି। ସ୍ୱଚ୍ଛ ଦୃଷ୍ଟିପାତ ଦ୍ୱାରା ସ୍ୱକାର୍ଥାନାମିବ ତାଙ୍କର ନିଜ ଭକ୍ତମାନଙ୍କର ମନମାଂସା ପୂର୍ଣ୍ଣ କରିବା ପାଇଁ ଭଗବାନ ଏହିଭଳି ଭାବେ ଦୃଷ୍ଟିପାତ କରନ୍ତି। ରଜସତ୍ୱ ଅଭ୍ୟାମ ତାଙ୍କର ଚକ୍ଷୁରେ ଯେଉଁ ରହିଛି, ଚକ୍ଷୁରେ ରଜସତ୍ୱ ଗୁଣ ତାଙ୍କର ନଥାଏ, ସେ ହେଉଛନ୍ତି ଶୁଦ୍ଧ ସତ୍ୱ। କିନ୍ତୁ ରଜସତ୍ୱ କହିବାର ଉଦ୍ଦେଶ୍ୟ ହେଉଛି ସୃଷ୍ଟିପାଳକା, ସେ ସ୍ରଷ୍ଟା ଏବଂ ପାଳନକର୍ତ୍ତା, ସୃଷ୍ଟି କରୁଛନ୍ତି ଏବଂ ପାଳନ କରୁଛନ୍ତି। ଏଇ ଯେଉଁ ରହିଛି ଚକ୍ଷୁରେ ଲାଲ ରହିଛି, ଲାଲ ଅଂଶ ରହିଛି ଏବଂ ଧଳା ଅଂଶ ବି ରହିଛି। ଲାଲ ହେଉଛି ରଜଗୁଣ, ଧଳା ହେଉଛି ସତ୍ୱଗୁଣ। ଲାଲ ରଜଗୁଣରେ ସୃଷ୍ଟି କରାଯାଏ ଏବଂ ସତ୍ୱଗୁଣରେ ପାଳନ କରାଯାଏ। ତେଣୁ ଇଏ ଯେଉଁ ରହିଛନ୍ତି, ଏହିଭଳି ଭାବେ ଭଗବାନ ତାଙ୍କର ଭକ୍ତମାନଙ୍କର ରୂପାଧ୍ୟାନ ଭାବାର୍ଥଟା କହିଛନ୍ତି, ଆମେ କହିଦେବା ସେଇଟା। ସ୍ୱକାର୍ଥାନା କହିଲେ ଶବ୍ଦର ଅର୍ଥ ଶ୍ରୀକୃଷ୍ଣଙ୍କ ସେବା ଆଗ୍ରହ। ଭଗବାନ ଯେଉଁ ନେତ୍ର ରହିଛି, ଲାଲ ବର୍ଣ୍ଣ ଅରୁଣ ବର୍ଣ୍ଣ ରହିଛି ଏବଂ ଧଳା ରହିଛି, ଏଇଟାର ଅର୍ଥ ହେଉଛି ତାଙ୍କର ଭକ୍ତମାନଙ୍କର ଯେଉଁ ବିଭିନ୍ନ ପ୍ରକାର ମନମାଂସ ସୃଷ୍ଟି ହେଉଛି ତାଙ୍କର ମଧ୍ୟ ଭକ୍ତମାନଙ୍କର ମଧ୍ୟ ମନମାଂସା ହେଉଛି, ଅଭିଳାଷ ହେଉଛି। କ'ଣ ନା ଭଗବାନଙ୍କ ସେବା କରିବା ଏବଂ ଭଗବାନ ସେଇଟାକୁ ସୃଷ୍ଟି କରାନ୍ତି, ଭଗବାନ ଇଚ୍ଛାରେ ସେଇଟା ଭକ୍ତଙ୍କର ସେ ଇଚ୍ଛା ହୁଏ ଏବଂ ଭଗବାନ ସେଇଟାକୁ ପୂରଣ କରନ୍ତି, ଭକ୍ତମାଂସା ପୂର୍ଣ୍ଣ କରନ୍ତି। ପ୍ରଭୁପାଦ ମହାରାଜ କହିଛନ୍ତି ସେ କଥା, ବୃନ୍ଦାବନରେ ଗୋଟେ ସ୍ଥାନ ଥିଲା ଯେଉଁଠାରେ କୌଣସି ମନ୍ଦିର ନଥିଲା, କିନ୍ତୁ ଜଣେ ଚାହିଁଲେ କି ପ୍ରଭୁପାଦ ଚାହିଁଲେ ଏଠାରେ ଭଗବାନଙ୍କର ଏକ ମନ୍ଦିର ହେଉ, ତାଙ୍କର ପ୍ରେମମୟ ସେବା ହେଉ, ଇଏ ହେଉଛି ସୃଷ୍ଟି ହେଲା, ତାଙ୍କର ମନର ବାଞ୍ଛା ସୃଷ୍ଟି ହେଲା ଏ ଭଗବାନଙ୍କ ଇଚ୍ଛାରେ। ଭଗବାନଙ୍କ ଇଚ୍ଛାରେ ଭକ୍ତଙ୍କର ଇଚ୍ଛା ହେଉଛି। ତେଣୁ ଏକଦା ଯାହା ଏକ ଶୂନ୍ୟ ସ୍ଥାନ ଥିଲା, ତାହା ଆଜି ଏକ ତୀର୍ଥସ୍ଥାନରେ ପରିଣତ ହୋଇଛି। ଆମର ଇସ୍କନ ମନ୍ଦିର ପ୍ରଭୁପାଦ ମହାରାଜ ଡାଇରେକ୍ଟ ଲେଖିନାହାନ୍ତି, ତେଣୁ ଇଏ ହେଉଛି ଇସ୍କନ ମନ୍ଦିର। ବୃନ୍ଦାବନ ଆପଣ ଯେତେବେଳେ ଯିବେ ଏଇଟାକୁ ଚିନ୍ତା କରିବେ, ପ୍ରଭୁପାଦ ସେଠି ନଥିଲା, ଭଗବାନ ପ୍ରଭୁପାଦ ଇଚ୍ଛା କଲେ ଏଠି ଗୋଟେ ମନ୍ଦିର ହେଉ, ତେଣୁ ସେଠି ମନ୍ଦିର ହେଲା। ସେଇଭଳି ଭାବରେ ଆମର ଗୁରୁଦେବ ମଧ୍ୟ ଇଚ୍ଛା କରିଛନ୍ତି ଏଠି ଗୋଟେ ମନ୍ଦିର ହେବ, ତେଣୁ ସେଇଟା ବି ତ ହେବ। ଭଗବାନ ଏ ଇଚ୍ଛାକୁ ଜାଗ୍ରତ କରାନ୍ତି ଏବଂ ଭଗବାନ ସେଇଟା ପୂରଣ କରନ୍ତି। ଏ ସତ୍ୱରଜ ଅଭ୍ୟାମ ବୋଲି ଯେଉଁ ରହିଛି, ଏହାର ଅର୍ଥ ହେଉଛି ଏଇଭଳି ଭାବରେ ସତ୍ୱରଜ ଅଭ୍ୟାମ, ରଜ ସତ୍ୱ ଅଭ୍ୟାମ। ଭକ୍ତଙ୍କ ବାସନା ଏହିପରି ଅଟେ, ଭକ୍ତଙ୍କର ଯେଉଁ ଇଚ୍ଛା ହୁଏ, ଭକ୍ତଙ୍କର କୌଣସି ଇଚ୍ଛା ନଥାଏ, କିନ୍ତୁ ଭଗବାନଙ୍କ ଇଚ୍ଛା ଭକ୍ତଙ୍କ ଇଚ୍ଛାରେ ପ୍ରକାଶିତ ହୁଏ। ଏଇଭଳି ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ରେଡ଼ିସ୍ ଟିଣ୍ଟ ଅଫ୍ ଦେୟାର ଲୋଟସ୍ ଆଇଜ୍, ଇଏ ହେଉଛି ରଜଗୁଣ। ତାଙ୍କର ଯେଉଁ ପଦ୍ମ ନେତ୍ର ରହିଛି, ତା ଦେହରେ ଯେଉଁ ରେଡ଼ିସ୍ ଟିଣ୍ଟ ରହିଛି, ଲାଲ ଚିହ୍ନ ଟିକେ ରହିଛି, ସେଇଟା ହେଉଛି ରଜଗୁଣ। ଆଣ୍ଡ ଦ ହ୍ୱାଇଟ୍ ଯେଉଁ ସତ୍ୱ ଧଳା ରହିଛି, ସେଇଟା ହେଉଛି ସତ୍ୱଗୁଣ। ତାଙ୍କର ସ୍ମିତ ହାସ୍ୟରେ ଏସବୁ ପ୍ରକାଶିତ ହେଉଛି। ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଚରାଚର ଶବ୍ଦ ରହିଛି ନା, ଚନ୍ଦ୍ରିକା ବିଶଦ ସାରଣା ପାଙ୍ଗେ ବିକ୍ଷିତ ହେଇ ସ୍ୱକର୍ତ୍ତାନ ରଜ ସତ୍ୱାଭ୍ୟାମ ଷଷ୍ଠୀ ପାଳକ, ଚରାଚର କେଉଁଠି ରହିଲା ନା, ଏଇଟା 51 ଶ୍ଳୋକରେ କୁହାଯାଇଛି। ଆଚ୍ଛା, ଏଇଭଳି ଭାବରେ ଦେଖୁଛନ୍ତି ବ୍ରହ୍ମା, ଦେଖୁଛନ୍ତି 9 ଶ୍ଳୋକରେ ବର୍ଣ୍ଣନା କରାଯିବ, ବ୍ରହ୍ମା ଦେଖୁଛନ୍ତି କ'ଣ, ପୁଣି କ'ଣ ଦେଖୁଛନ୍ତି ନା, ଆତ୍ମାଦି ସ୍ତମ୍ଭ ପର୍ଯ୍ୟନ୍ତ ମୂର୍ତ୍ତିମଧ୍ୟରାଚରେଇ ନୃତ୍ୟ ଗୀତ ଆଦି ଅନେକାହି ପୃଥକ ପୃଥକ ଉପାସିତା। ଏଇଭଳି ଭାବରେ ଦେଖୁଛନ୍ତି ବ୍ରହ୍ମା, ଆତ୍ମାଦି ସ୍ତମ୍ଭ ପର୍ଯ୍ୟନ୍ତ, ଆତ୍ମା କହିଲେ ବ୍ରହ୍ମା, ବ୍ରହ୍ମା ମଧ୍ୟ ସେଠି ପୂଜା କରୁଛନ୍ତି, ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି ସ୍ତମ୍ଭ ପର୍ଯ୍ୟନ୍ତ। ସ୍ତମ୍ଭ କହିଲେ ଯେଉଁ ରହିଛି ସ୍ତମ୍ଭ ସ୍ଥାବର, ଆତ୍ମାଦି ସ୍ତମ୍ଭ ପର୍ଯ୍ୟନ୍ତ ମୂର୍ତ୍ତି ମଧ୍ୟ ଚରାଚରି ମୂର୍ତ୍ତି ଧାରଣ କରିକିରି ଚର ଏବଂ ଅଚର ଯେଉଁଟାକ ଚାଲି ବୁଲି ପାରୁଛନ୍ତି ସେଠୁ ଚର ଜଙ୍ଗମ ଆଉ ଯେଉଁମାନେ ଗୋଟିଏ ସ୍ଥାନରେ ରହୁଛନ୍ତି ସେମାନେ ଅଚର ସ୍ଥାବର, ଏମାନେ ସମସ୍ତେ ନୃତ୍ୟ ଗୀତ ଆଦି ଅନେକ ଆଡ଼େ ନୃତ୍ୟ କରୁଛନ୍ତି, କିଏ ଗୀତ ଗୀତ ବୋଲୁଛନ୍ତି, କିଏ ନୃତ୍ୟ କରୁଛନ୍ତି, ଏଇଭଳି ଭାବେ ପୃଥକ ପୃଥକ ଉପାସ ଭଗବାନଙ୍କର ଉପାସନା କରୁଛନ୍ତି, ସମସ୍ତେ ଉପାସନା କରୁଛନ୍ତି। ବ୍ରହ୍ମା ଦେଖିଲେ ନିଜକୁ ମଧ୍ୟ ଦେଖିଲେ ନିଜେ ମଧ୍ୟ ଉପାସନା କରୁଛନ୍ତି। ଆତ୍ମା ଶବ୍ଦର ଅର୍ଥ ହେଉଛି ଏଇଟା। ପ୍ରଭୁପାଦ ମହାରାଜ କହୁଛନ୍ତି ସମସ୍ତ ଜୀବ ବିଭିନ୍ନ ଭାବରେ ଶ୍ରୀକୃଷ୍ଣଙ୍କ ସେବା କରୁଛନ୍ତି, କିନ୍ତୁ ସେମାନେ ଯେତେବେଳେ କୃଷ୍ଣ ଭାବନାମୟ ହୁଅନ୍ତି ସେତେବେଳେ ସେମାନଙ୍କ ସେବା ପୂର୍ଣ୍ଣ ରୂପେ ପ୍ରକାଶିତ ହୁଏ। ଯିଏ ମାୟାର ସେବା କରୁଛି ସମସ୍ତେ ମାୟାର ସେବା କରନ୍ତି, ସେଇଟା ବି କୃଷ୍ଣଙ୍କର ଶକ୍ତି। କିନ୍ତୁ ଜଣେ ଯେତେବେଳେ କୃଷ୍ଣ ଭାବନାମୟ ହୁଅନ୍ତି ସେତେବେଳେ ସେମାନଙ୍କ ସେବା ପୂର୍ଣ୍ଣ ରୂପେ ପ୍ରକାଶିତ ହୁଏ। ଗୋଟିଏ ଫୁଲ ଯେପରି କଢ଼ିଠାରୁ ଧୀରେ ଧୀରେ ବିକଶିତ ହୋଇ ତା'ର ସୌରଭ ଏବଂ ସୌନ୍ଦର୍ଯ୍ୟ ପ୍ରକାଶ କରେ, ସେହିପରି ଜୀବ ଯେତେବେଳେ କୃଷ୍ଣ ଭକ୍ତି ସ୍ତରକୁ ଆସେ ସେତେବେଳେ ତା'ର ପ୍ରକୃତ ସ୍ୱରୂପର ସୌନ୍ଦର୍ଯ୍ୟ ପୂର୍ଣ୍ଣ ରୂପେ ବିକଶିତ ହୁଏ। ତାହା ହେଉଛି ଚରମ ସୌନ୍ଦର୍ଯ୍ୟ ଏବଂ ବାସନାର ଚରମ ଚରିତାର୍ଥତା। ଫୁଲଟା ଗୋଟେ କଢ଼ି ହୋଇକି ରହୁଛି, ସେଇଟା ଏତେ ସୁନ୍ଦର ଦେଖାଯିବ ନାହିଁ, କିନ୍ତୁ ଆସ୍ତେ ଆସ୍ତେ ଫୁଟିକି ପୂର୍ଣ୍ଣ ବିକଶିତ ହୋଇଯିବ, ସେଟା ବହୁତ ସୁନ୍ଦର ଦେଖାଯାଏ। ସେହିଭଳି ଭାବରେ ଆମର ଯେଉଁ ଚେତନା ସ୍ତର ରହିଛି, ଯଦି କୃଷ୍ଣ ଚେତନାରେ ପର୍ଯ୍ୟବେସିତ ହେବ ତାହେଲେ ଆମେ ପୂର୍ଣ୍ଣ ବିକଶିତ ଚେତନା ପ୍ରାପ୍ତ ହେବା, ଯାହାକି କୃଷ୍ଣ ଚେତନା ବୋଲି କୁହାଯାଏ। ସେଇଠି ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଚରା କହିଲେ ପବନାଦୟ, ପବନ ମୂର୍ତ୍ତି ପବନଦେବ ସେଠି ଭଗବାନ ପୂଜା କରୁଛନ୍ତି। ଅଚର କହିଲେ ହିମାଳୟ ଆଦି, ହିମାଳୟ ତାଙ୍କର ରୂପରେ ମୂର୍ତ୍ତି ରୂପରେ ଆସିକରି ଭଗବାନ ପୂଜା କରୁଛନ୍ତି। ଇଥଂ ବାଳକାଦୀନା ତେଷାଂ ପ୍ରତ୍ୟେକ ଏକୈକ ବ୍ରହ୍ମାଣ୍ଡ ଈଶ୍ୱରତ୍ୱଂ ଉକ୍ତମ୍। ଏ ଯେଉଁ ସବୁ ନିଜକୁ ଭଗବାନ ବିସ୍ତାର କରୁଛନ୍ତି, ଯେତେ ସଂଖ୍ୟକ ବର୍ଷା ଥିଲେ, ଯେତେ ସଂଖ୍ୟକ ବାଳକ ଥିଲେ, ସେ ଭଗବାନ କୃଷ୍ଣଙ୍କୁ ନିଜକୁ ବିସ୍ତାର କରୁଛନ୍ତି, ଯେତେ ବାଡ଼ି ଯେତେ ବିଷାଣ ସବୁ ଥିଲା ନିଜକୁ ସେତିକି ସଂଖ୍ୟକ ବିସ୍ତାର କରୁଛନ୍ତି। ଏମାନେ ସବୁ ହେଉଛନ୍ତି କ'ଣ ନା ଏକୈକ ବ୍ରହ୍ମାଣ୍ଡ ଈଶ୍ୱରତ୍ୱଂ ଉକ୍ତମ୍, ଗୋଟିଏ ଗୋଟିଏ ବ୍ରହ୍ମାଣ୍ଡର ଈଶ୍ୱର ସେମାନେ ଭଗବାନ କୃଷ୍ଣ, ଗୋଟେ ଗୋଟେ ବ୍ରହ୍ମାଣ୍ଡର ବିଷ୍ଣୁ, ସବୁ ବ୍ରହ୍ମାଣ୍ଡରେ ବିଷ୍ଣୁ ରହିଛନ୍ତି ନା, ସବୁ ବ୍ରହ୍ମାଣ୍ଡରେ ବ୍ରହ୍ମା ରହିଛନ୍ତି, ବିଷ୍ଣୁ ରହିଛନ୍ତି, ଶିବ ରହିଛନ୍ତି, ତେଣୁ ଏ ଯେଉଁ ଏତେ ସବୁ ଥିଲେ ଏସବୁ ଗୋଟେ ଗୋଟେ ବ୍ରହ୍ମାଣ୍ଡରେ ବିଷ୍ଣୁ ସବୁ ଆସି ଏଠି ରହିଛନ୍ତି, ଏ ଲୀଳା କରୁଛନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି, ଜୀବ ଗୋସ୍ୱାମୀ କହୁଛନ୍ତି ଚରା କରେଇ ତ ଲକ୍ଷଣ ଯୁକ୍ତି ତଦିଷ୍ଠାତୃ ଅଧିଷ୍ଠାତୃ ଭି ଚର ଚର ଯେଉଁ ରହିଛି ସବୁ ଅଧିଷ୍ଠାତୃ ଦେବ ସବୁ ରହିଛନ୍ତି, ଯେମିତି କହିଲେ ପବନର ପବନ ପବନଦେବ ରହିଛନ୍ତି, ହିମାଳୟର ହିମାଳୟ ଦେବ ରହିଛନ୍ତି, ଇଏ ଆସୁଛନ୍ତି ପାର୍ବତୀ ପର୍ବତ ପର୍ବତଙ୍କ ହିମାଳୟଙ୍କ ପୁତ୍ରୀ ହେଉଛନ୍ତି ପାର୍ବତୀ, ତେଣୁ ସେ ତାଙ୍କର ରହିଛି ରୂପ ରହିଛି ଦେବ ରୂପରେ ଆସିକି ସବୁ ପୂଜା କରୁଛନ୍ତି ଭଗବାନଙ୍କର। ତେଣୁ ଅଣିମାଦେ ମହିମଦ୍ଭି ରାଜାଦ୍ୟାଭି ବିଭୂତିଭି ଚତୁର୍ବିଂଶ ଦିବିସ୍ତତ୍ୱେଇ ପରିତା ମଦାଦିଭି। ବ୍ରହ୍ମା ଏମିତି ଦେଖୁଛନ୍ତି କ'ଣ ସବୁ ବିଭିନ୍ନ ପ୍ରକାର ଯେଉଁ ରହିଛି କ'ଣ ଯେଉଁ ଯୋଗସିଦ୍ଧି ଅଣିମା ଯୋଗସିଦ୍ଧି ସବୁ ରହିଛି, ଅଷ୍ଟଯୋଗ ଅଷ୍ଟାଙ୍ଗ ଯୋଗସିଦ୍ଧି ରହିଛି, ଅଣିମାଦି ମହିମଭି ଏଇ ଐଶ୍ୱର୍ଯ୍ୟ ଦ୍ୱାରା ଅଜା ଆଦ୍ୟାଭି ଅଜାଦି ବ୍ରହ୍ମାଦି ବିଭୂତି ଭି ତାଙ୍କର ଶକ୍ତି ମଧ୍ୟ ରହିଛନ୍ତି, ଚତୁର୍ବିଂଶତି ଭି ଚବିଶଟି ତତ୍ତ୍ୱ ରହିଛି, ଭୌତିକ ଜଗତରେ ଚବିଶଟି ତତ୍ତ୍ୱ ରହିଛି, କ'ଣ କ'ଣ ତତ୍ତ୍ୱ ପଞ୍ଚମହାଭୂତ ପଞ୍ଚମହାଭୂତ ତାଙ୍କର ଅଧିଷ୍ଠାତ ଦେବ ସବୁ ଆସି ପୂଜା କରୁଛନ୍ତି ଭଗବାନଙ୍କର, ଭୂମି ଜଳ ଅଗ୍ନି ବାୟୁ ଆକାଶ ପାଞ୍ଚଟି ତତ୍ତ୍ୱ ଏ ପଞ୍ଚମହାଭୂତ ବୋଲି କୁହାଯାଏ। ସେଭଳି ଭାବରେ ଇନ୍ଦ୍ରିୟମାନେ ସବୁ ରହିଛନ୍ତି, ପାଞ୍ଚଟି କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଏବଂ ପାଞ୍ଚଟି ତନ୍ମାତ୍ର ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ତାର ସବୁ ଅଧିଷ୍ଠାତ ଦେବ ସବୁ ରହିଛନ୍ତି, ମନ ବୁଦ୍ଧି ଅହଙ୍କାର ଏମାନଙ୍କ ଅଧିଷ୍ଠାତ ଦେବ ସବୁ ରହିଛନ୍ତି। ଏହିଭଳି ଭାବରେ ପ୍ରଧାନ ତତ୍ତ୍ୱ ଚବିଶଟି ତତ୍ତ୍ୱ ରହିଛି, ଭୌତିକ ଜଗତରେ ଚବିଶଟି ତତ୍ତ୍ୱ ରହିଛି, ଏମାନେ ସବୁ ମୂର୍ତ୍ତିମନ୍ତ ତାଙ୍କର ଯେଉଁ ରହିଛନ୍ତି ଅଧିଷ୍ଠାତ ଦେବ ସହିତ ଭଗବାନଙ୍କୁ ପୂଜା କରୁଛନ୍ତି ମହତତ୍ତ୍ୱ ଆଦି। ସବୁ ଭଗବାନଙ୍କ ସେବାରେ ରହିଛନ୍ତି, ଦେଖିଲେ ବ୍ରହ୍ମା ଦେଖିଲେ। ତେଣୁ ଏହି ଶ୍ଲୋକରେ ମହିମା ଧୀ ଶବ୍ଦର ଅର୍ଥ ଐଶ୍ୱର୍ଯ୍ୟ ଅଟେ, ଐଶ୍ୱର୍ଯ୍ୟ ଭଗବାନ ଯାହା ଇଚ୍ଛା ତାହା କରିପାରନ୍ତି, ତାହା ତାଙ୍କର ଐଶ୍ୱର୍ଯ୍ୟ ଅଟେ। କେହି ତାଙ୍କୁ ଆଦେଶ ଦେଇପାରିବେ ନାହିଁ, କିନ୍ତୁ ଯିଏ ସମସ୍ତଙ୍କୁ ଆଦେଶ ଦେଇପାରିବେ ସିଏ ସମସ୍ତଙ୍କୁ ଆଦେଶ ଦେଇପାରିବେ। ଭଗବାନ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ଅଟନ୍ତି, ଅଣିମା ମହିମା ଆଦି ଯୋଗ ସିଦ୍ଧି ଭଗବାନ ଶ୍ରୀକୃଷ୍ଣଙ୍କର ଠାରେ ବିଦ୍ୟମାନ। ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ଜୟ ଭଗବାନ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ। ଅଜା ଶବ୍ଦର ଅର୍ଥ ମାୟା ବା ଯୋଗଶକ୍ତି, ଅଜା ଅଜା କହିଲେ ମାୟାଶକ୍ତି, ଏମାନେ ସବୁ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛି। ସମସ୍ତ ମାୟାମୟ ବସ୍ତୁ ବିଷ୍ଣୁଙ୍କ ପୂର୍ଣ୍ଣ ଶକ୍ତିରୁ ବିଦ୍ୟମାନ ଥାଏ। ଚତୁର୍ବିଂଶ ତତ୍ତ୍ୱ ହେଉଛି ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ ମହାଭୂତ, ପଞ୍ଚ ତନ୍ମାତ୍ର, ମନ, ଅହଙ୍କାର, ମହତ୍ତ୍ୱ ଏବଂ ପ୍ରକୃତି। ଏହି ଜଡ଼ଜଗତକୁ ପ୍ରକାଶ କରିବା ପାଇଁ ଏହି ଚତୁର୍ବିଂଶତି ତତ୍ତ୍ୱର ପ୍ରୟୋଗ କରାହୋଇଛି। ମହତତ୍ତ୍ୱକୁ ବିଭିନ୍ନ ସୂକ୍ଷ୍ମ ସ୍ତରରେ ପ୍ରୟୋଗ କରାଯାଏ, କିନ୍ତୁ ମୂଳତଃ ତାକୁ କୁହାଯାଏ ମହତତ୍ତ୍ୱ। ଏଭଳି ଭାବରେ ଦେଖୁଛନ୍ତି ବ୍ରହ୍ମା ସବୁ ଆସି ପୂଜା ଭଗବାନ ପୂଜାରେ ସମସ୍ତ ରହିଛି। ଏକଲା ଈଶ୍ୱର କୃଷ୍ଣ ଆର୍ସ ଭୃତ୍ୟ, ଯାହାର ଯେ ଇଚ୍ଛା ନାଚା ସେତେ ଇଚ୍ଛା କରେ ନୃତ୍ୟ। ଏକ ମହାତ୍ର ଆମେ ଶୁଣିଲେ ନା ବଳରାମ ମଧ୍ୟ ମୋହିତ ହୋଇକି ରହିଥିଲେ, ତେଣୁ କୃଷ୍ଣଙ୍କ ସହିତ ଆଉ କିଛି ସମାନ ହୋଇପାରିବେ। ତେଣୁ ଆଉ କ'ଣ କ'ଣ ସବୁ ଦେଖୁଛନ୍ତି ନା କାଳ ସ୍ୱଭାବ ସଂସ୍କାର କାମ କର୍ମ ଗୁଣାଦିଭି ସ୍ୱ ମହିଧ୍ୱସ୍ତ ମହିଭି ମୂର୍ତ୍ତି ମଧ୍ୟ ଉପାସିତ। ସମସ୍ତେ ଉପାସନା କରୁଛନ୍ତି ଭଗବାନଙ୍କର। କାଳ କାଳ ହେଉଛି ଭଗବାନଙ୍କର ଗୋଟିଏ ରୂପ, କାଳସ୍ମୀ ଲୋକକ୍ଷ ପ୍ରବୃତ୍ତ ବୋଲି କହିଲି ନା ଭଗବତ ଗୀତାରେ। ସ୍ୱଭାବ ଆମର ଯେଉଁ ସ୍ୱଭାବ ରହିଛି, ସଂସ୍କାର ସଂସ୍କାର ମଧ୍ୟ ରହିଛି, ଶଙ୍ଖ ବାଜିବ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ, ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ ସିଂହଦେବ କି ଜୟ, ଶ୍ରୀଲ ଗୋପାଳ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଜୟ, ଆଇ ଗୋ ପ୍ରମାନନ୍ଦୀ। ତେଣୁ ଏ ଯେଉଁ କାଳ ରହିଛି, ସ୍ୱଭାବ ସଂସ୍କାର କାମ କହିଲେ ବାସନା, ଯେଉଁ କାମ ବାସନା ରହିଛି, କର୍ମ ସକାମ କର୍ମ ଏସବୁ ଦେଖିଲେ ବ୍ରହ୍ମା ଦେଖିଲେ। ଯେତେବେଳେ ବ୍ରହ୍ମା ଦେଖିଲେ ଯେ କାଳ ସ୍ୱଭାବ ସଂସ୍କାର କାମ କର୍ମ ଏବଂ ଗୁଣ ପ୍ରଭୃତି ସର୍ବତ ଭାବେ ସେମାନଙ୍କୁ ସ୍ୱାତନ୍ତ୍ର ହରାଇ ଭଗବାନ ଶକ୍ତିର ଅଧୀନ ହୋଇ ଏବଂ ମୂର୍ତ୍ତିମାନ ହୋଇ ସେସବୁ ବିଷ୍ଣୁ ମୂର୍ତ୍ତିଙ୍କର ଉପାସନା କରୁଛନ୍ତି। ଏସବୁ ତତ୍ତ୍ୱ ସବୁ ରହିଛି, ଏମାନେ ସବୁ ମୂର୍ତ୍ତିମନ୍ତ ହୋଇକରି ଭଗବାନଙ୍କ ସେବାରେ ନିଯୁକ୍ତ ଅଛନ୍ତି। ସମସ୍ତେ ବିଷ୍ଣୁଙ୍କର ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି। ତେଣୁ କୁହାଯାଇଛି ଆମେ ସବୁଦିନ ଯେଉଁ କହୁଛେ ଦ୍ୱିତୀୟ ନମ୍ବର ଅପରାଧ, ଭଗବାନ ବିଷ୍ଣୁଙ୍କ ନାମ ସହିତ ବ୍ରହ୍ମା ବା ଶିବଜୀଙ୍କୁ ସମାନ କରିବା, ଏ ଗୋଟେ ଅପରାଧ। ତେଣୁ ସେଇଟା ଶ୍ଳୋକରେ ଅଛନ୍ତି, ଏଇଟା ହେଉଛି ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଯସ୍ତୁ ନାରାୟଣ ଦେବଂ ବ୍ରହ୍ମରୁଦ୍ରାଦି ଦୈବତୈ ସମତ୍ୱ ନେଇ ବିଖ୍ୟାତ ସହ ପାଶଣ୍ଡି ଭବେ ଧ୍ରୁବଂ, ଯେ ଏଇଭଳି ଭାବରେ ଭଗବାନ ବିଷ୍ଣୁଙ୍କ ସହିତ ଅନ୍ୟମାନଙ୍କୁ ସମାନ କରନ୍ତି ସେମାନେ ହେଉଛି ପାଶଣ୍ଡି। ତେଣୁ ଭଗବାନ ସହିତ କେହି ସମାନ ହୋଇପାରିବେ ନାହିଁ, ସମସ୍ତେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି। ସତ୍ୟ ଜ୍ଞାନାନନ୍ତାନନ୍ଦ ମାତ୍ରୈକ ରସମୂର୍ତ୍ତେହ ଅସ୍ପୃଷ୍ଟଭି ଅସ୍ପୃଷ୍ଟ ଭୂରି ମହାତ୍ମ୍ୟା ଅପି ହ୍ୟୁପନିଷଦୃଶା। ସେହି ସମସ୍ତ ବିଷ୍ଣୁମୂର୍ତ୍ତି ସତ୍ୟ ସତ୍ୱ ଜ୍ଞାନ ଅନନ୍ତ ଆନନ୍ଦମୟ ଏବଂ ସେମାନେ କାଳ ପ୍ରଭାବର ଅତୀତ ଅଟନ୍ତି। ଉପନିଷଦ ଅଧ୍ୟୟନରତ ଜ୍ଞାନୀମାନେ ସେମାନଙ୍କ ମହାତ୍ମା ସ୍ପର୍ଶ ପର୍ଯ୍ୟନ୍ତ କରିପାରନ୍ତି ନାହିଁ। ବେଦରେ ସେ ଦୁର୍ଲଭ, ବେଦରେ ତାଙ୍କୁ ଜାଣି ହେବ ନାହିଁ। ଏଇଭଳି ଭାବରେ ବ୍ରହ୍ମା ଦେଖୁଛନ୍ତି ତାଙ୍କର ସବୁ ରୂପକୁ। ଏବଂ ଶତ୍ରୁ ଦଦସାଜ ପରମ ବ୍ରହ୍ମାତ୍ମନୋଖିଳା ଯଶ ଭାଷା ସର୍ବମିଦଂ ବିଭାତି ସଚରାଚରମ୍। ଏଇଭଳି ଭାବରେ ଶକ୍ରୁ କହିଲେ ଏକବାର ଦେଖିଲେ, ଦଦର୍ଶ ବ୍ରହ୍ମା ଦେଖିଲେ, ଅଜ କହିଲେ ବ୍ରହ୍ମା ଦେଖିଲେ, ପରମ ବ୍ରହ୍ମ ଆତ୍ମନ ଯେଉଁ ଭଗବାନଙ୍କ ବିସ୍ତାରକୁ ଦେଖିଲେ, କିଭଳି ଭାବରେ ଗୋପବାଳ ପାଇଛନ୍ତି ଏବଂ ବାଛୁରୀ ହୋଇଛନ୍ତି, ସେମାନେ ସବୁ କୃଷ୍ଣ ରୂପରେ ବିଷ୍ଣୁ ରୂପରେ ବ୍ରହ୍ମା ଦେଖିଲେ। ଯଶ୍ୟ ଭାଷା ସର୍ବ ଇଦମ୍ ବିଭାତି ସଚରାଚରମ୍, ତାଙ୍କର ଯେଉଁ ରହିଛି ପ୍ରକାଶ ଦ୍ୱାରା ସବୁକିଛି ପ୍ରକାଶିତ ହେଉଛି, ବା କ'ଣ ଯେମିତି ସୂର୍ଯ୍ୟର କିରଣରେ ସବୁକିଛି ଆଲୋକ ହୋଇଯାଏ ସେଭଳି ଭାବରେ ଆଲୋକିତ ହୋଇଛନ୍ତି। ତେଣୁ ତତୋ ଅତି କୁତୁକୋ ବୃତ୍ତିଆ ସ୍ଥିମିତୈକା ଦଶନ୍ଦ୍ରିୟ ତଦ୍ଧାମ୍ନା ଭୂ ଦଜସ୍ତୋର୍ଣ୍ଣିଂ ପୂର୍ଦ୍ଧେ ବ୍ୟନ୍ତିବ ପୁତ୍ରିକା। ପୁତ୍ରିକା କହିଲେ ଗୋଟେ କଣ୍ଢେଇ ଭଳି ହେଇଗଲେ ବ୍ରହ୍ମା, ଯିଏ କହିବେ ଗୋଟେ ମୂର୍ତ୍ତିଟେ ହେଇଛନ୍ତି, ମୂର୍ତ୍ତିଟେ ପ୍ରଭୁପାଦ ମୂର୍ତ୍ତି ଦେଖିକି କେତେ ଜଣ କହନ୍ତି ପ୍ରଭୁ ମୂର୍ତ୍ତି ନା ସ୍ୱୟଂ ଜଣେ ସାଧୁ ବସିଛନ୍ତି, ସେମିତି ବ୍ରହ୍ମାଙ୍କୁ ଯିଏ ଦେଖିବ ସେ କହିବେ ବ୍ରହ୍ମା ନା ପ୍ରକୃତିରେ ଗୋଟେ ମୂର୍ତ୍ତି, ମୂର୍ତ୍ତିକା ହେଇଗଲା ସିଏ। ଏଭଳି ଦେଖିକିରି ସବୁ ଆମେ କହିଦେଉଛୁ ଏଇଟାକୁ, ଆମେ ଯେଉଁ ବ୍ରହ୍ମା ଯେତେବେଳେ ଦେଖୁଛନ୍ତି ତାଙ୍କର ସେଇ ଭାବନା ଆସୁ, ସେ ମୂର୍ତ୍ତିକା କ'ଣ ପୁତ୍ରିକା ଭଳି ଗୋଟେ ହେଇଗଲେ, ମୂର୍ତ୍ତି ହେଇଗଲେ, ସ୍ତମ୍ଭୀଭୂତ ହେଇଗଲେ, ଏସବୁ ଦେଖିକିରି ସାଧାରଣ କଥା ନୁହଁ। ତେଣୁ ତତ ଅତି କୁତୁକ ଉଦ୍ବୃତ୍ତ୍ୟ ସ୍ତିମିତ ଏକାଦଶ ଇନ୍ଦ୍ରିୟ, ଯେଉଁ ଏବେ ଏତେ ଆଶ୍ଚର୍ଯ୍ୟ ହେଇଗଲେ ତାଙ୍କର ଏଗାରଟି ଇନ୍ଦ୍ରିୟ ଯେଉଁ ରହିଛି, ଏଗାରଟି ଇନ୍ଦ୍ରିୟ ହେଉଛି କ'ଣ ପଞ୍ଚକର୍ମେନ୍ଦ୍ରିୟ, ପଞ୍ଚଜ୍ଞାନେନ୍ଦ୍ରିୟ ଏବଂ ମନ, ହେଉଛି ଏଗାରଟି ଇନ୍ଦ୍ରିୟ। ଏମାନେ ସବୁ ତଦ୍ଧାମ୍ନା ଭଗବାନଙ୍କର ଯେଉଁ ରହିଛି ବିଷ୍ଣୁମୂର୍ତ୍ତିଙ୍କର ଜ୍ୟୋତି ଦ୍ୱାରା କ'ଣ ହେଲେ ତୂଷ୍ଣୀ ମୌନ ହୋଇଗଲେ, ଅଜ କହିଲେ ବ୍ରହ୍ମା ମୌନ ହୋଇଗଲେ। ଭୂଦେବୀ ଅନ୍ତି, ଭୂଦେବୀ ଅନ୍ତି କହିଲେ ଗ୍ରାମଦେବୀମାନେ ସବୁ ଯେଉଁ ରହିଛନ୍ତି, ଯେମିତି ମୂର୍ତ୍ତି ସବୁ ଥାଏ ସେଇଭଳି ଭାବରେ ହୋଇଗଲେ। ଚତୁର୍ମୁଖ ବ୍ରହ୍ମା ଗୋଟେ କ୍ରୀଡ଼ା ପୁତ୍ତଳିକା ହୋଇଗଲେ, ଏତେ ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ଇତିରେ ସେ ଅତର୍କିଏ ନିଜ ମହିମନି ସ୍ୱ ପ୍ରମିତେକେ ପରତ୍ରାଜା ତୋ ତନ୍ନିରସନମୁଖ ବ୍ରହ୍ମକମିତୌ ଅନିଶେ ବି ଦ୍ରଷ୍ଟୁଂ କିମିଦମିତି ବା ମୁହ୍ୟନ୍ତି ସତି ଚଛାଦାଯୋ ଜ୍ଞାତ୍ୱା ସପଦି ପରମୋ ଅଜିଜବ ନିକାମ। କ'ଣ ହେଲା ପରମ ବ୍ରହ୍ମ ଇଏ ହେଉଛନ୍ତି ତର୍କର ଅଗୋଚର, ଇତି ଇରା ଇସେ, ଇରା କହିଲେ ସରସ୍ୱତୀଙ୍କ ପତି, ବ୍ରହ୍ମା ବ୍ରହ୍ମା ହେଉଛନ୍ତି ସରସ୍ୱତୀଙ୍କ ପତି, ଇରା ଇସେ ଅତର୍କ୍ୟ ସେ ବୁଝିପାରିଲେ ନାହିଁ ନିଜ ମହିମାନି ତାଙ୍କର ଭଗବାନଙ୍କ ମହିମା ଯେଉଁ ରହିଛି ସେଠି ଦେଖିକିରି ସେ ଏହିଭଳି ଭାବରେ ହେଇଗଲେ। ପରମ ବ୍ରହ୍ମ ତର୍କର ଅଗୋଚର, ସେ ସ୍ୱୟଂ ପ୍ରକାଶ ଆନନ୍ଦମୟ ଏବଂ ଜଡ଼ ପ୍ରକୃତିର ଅତୀତ, ବେଦାନ୍ତ ଦ୍ୱାରା ଅବାନ୍ତର ଜ୍ଞାନ ନିରସ୍ତ ହେଲେ ତାଙ୍କୁ ଜାଣିହୁଏ, ବେଦର ଉର୍ଦ୍ଧ୍ୱରେ ସେ ଭଗବାନ। ଯେଉଁ ଭଗବାନଙ୍କ ମହିମା ସମସ୍ତ ଚତୁର୍ଭୁଜ ବିଷ୍ଣୁମୂର୍ତ୍ତିଙ୍କ ପ୍ରକାଶ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା, ତାହାଦ୍ୱାରା ସରସ୍ୱତୀଙ୍କ ଈଶ ବ୍ରହ୍ମା ମୋହିତ ହୋଇଥିଲେ, ସେ ମନେ କଲେ ଏହା କ'ଣ, ଏବଂ ତାପରେ ସେ ଆଉ ଦର୍ଶନ ପର୍ଯ୍ୟନ୍ତ କରିପାରିଲେ ନାହିଁ। ସେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ରୀକୃଷ୍ଣ ବ୍ରହ୍ମାଙ୍କ ଅବସ୍ଥା ବୁଝିପାରି ଯୋଗମାୟାଙ୍କ ଜବନିକା ଉନ୍ମୋଚନ କଲେ। ଯୋଗମାୟା ଦ୍ୱାରା ଯେଉଁ ଆବରଣ ହୋଇକି ରହିଥିଲେ ଭଗବାନ ବ୍ରହ୍ମାଙ୍କୁ କୃପା କରିବା ପାଇଁ ସେ ଜବନିକାକୁ ଖୋଲିଦେଲେ, ଉଚ୍ଚନ ହେଇଗଲା। ତତୁ ଆର୍ବା ପ୍ରତିଲବ୍ଧାକ୍ଷ କହ ପରେତ ବଦ ଉତ୍ଥିତ କୃଚ୍ଛାଦୁନିଲ୍ୟ ବୈ ଦୃଷ୍ଟି ରାଚଷ୍ଟଦଂ ସହାତ୍ମନା। ତାପରେ ବ୍ରହ୍ମା ବାହ୍ୟ ଚେତନ ଲାଭ କଲେ ଏବଂ ମୃତ ବ୍ୟକ୍ତି ବଞ୍ଚି ଉଠିଲା ପରି ଉଠି ଠିଆ ହେଲେ, ପଡ଼ିଯାଇଥିଲେ ସେ ପଡ଼ିଯାଇକି ଉଠି ଠିଆ ହେଲେ, ଅତି କଷ୍ଟରେ ଚକ୍ଷୁ ଉନ୍ମୋଳିତ କରି ସେ ନିଜ ସହ ଏହି ବ୍ରହ୍ମାଣ୍ଡକୁ ଦର୍ଶନ କଲେ। ଯେତେବେଳେ ତାଙ୍କ ବାହ୍ୟ ଜ୍ଞାନ ଆସିଲା ନହେଲେ ମୂର୍ଚ୍ଛା ହୋଇଯାଇଥିଲେ ସିଏ। ତେଣୁ ଶପଦ୍ୟବାମିତ ପଶ୍ୟନ୍ ଦିଶୋ ଅପଶ୍ଚାତ୍ ପୁରସ୍କୃତମ ବୃନ୍ଦାବନଂ ଜନାଦିବ୍ୟମ ଧ୍ରୁମାକୀର୍ଣ୍ଣ ସମାପ୍ରିୟମ। ବର୍ତ୍ତମାନ ବୃନ୍ଦାବନକୁ ଦେଖିଲେ ସବୁ ମୂର୍ଚ୍ଛା ହୋଇଯାଇଥିଲେ, ତତ୍କ୍ଷଣାତ୍ କ'ଣ ଦେଖିଲେ। ତାପରେ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରି ବ୍ରହ୍ମା ନିଜ ସମ୍ମୁଖରେ ସେଠାକାର ଅଧିବାସୀମାନଙ୍କର ଜୀବିକାର ଉପାୟ ସ୍ୱରୂପ ବୃକ୍ଷ ପରିପୂର୍ଣ୍ଣ ସବୁ ଋତୁରେ ସମାନ ସୁଖଦାୟକ ବୃନ୍ଦାବନ ଧାମକୁ ଦର୍ଶନ କଲେ ଯତ୍ର ବୃନ୍ଦାବନ ଧାମକୁ ଦର୍ଶନ କଲେ ବୃନ୍ଦାବନ ଧାମ ସମସ୍ତେ ଦର୍ଶନ କରିପାରିବେ ନାହିଁ, ଆମେ ଏଇ ଚକ୍ଷୁ ମାଧ୍ୟମରେ ଦେଖିପାରିବା ନାହିଁ ଜଡ଼ ଚକ୍ଷୁରେ, ସେହିଭଳି ଭାବେ ଚକ୍ଷୁ ଦରକାର, ଦିବ୍ୟ ଚକ୍ଷୁରେ ଆମେ ବୃନ୍ଦାବନ ଦେଖିବା। ଆଜି ବ୍ରହ୍ମା ବା ଭଗବାନ ତାଙ୍କର ଯବନିକାକୁ ତାଙ୍କର ଯେଉଁ ରହିଛି ତାଙ୍କର ଅଜ୍ଞାନତାକୁ ଦୂର କରିଦେଲେ, ସମସ୍ତେ ଦେଖିଲେ ବୃନ୍ଦାବନ ମହିମାକୁ ଦେଖିଲେ। ଯତ୍ର ନୈସର୍ଗ ଦୁର୍ବେରାହା ସହାସନ ନୃ ମୃଗାଦେହ ମିତ୍ରାଣି ବାଜିତା ବାସତ ଦ୍ରୁତ ରୁଟ ତର୍ଷିକାଧିକମ। ବୃନ୍ଦାବନ ମହିମା ହେଉଛି ଏଇଟା, ଯତ୍ର ନୈସର୍ଗ ଦୁର୍ବେରା ଛେଳି ବାଘ ବାଘ ଛେଳିକୁ ଖାଉଛି, ସାପକୁ ଖାଇଦେଉଛି, ମୟୂର ଏସବୁ ରହିଛନ୍ତି, କିନ୍ତୁ ସେଠି ନୃତ୍ୟ କରୁଛନ୍ତି ଦୁଇ ଜଣ ମିଶିକିରି, ଭାଇ ନିର୍ବେରା ତାଙ୍କର ଶତ୍ରୁତା ନାହିଁ, ଏଇଟା ଦେଖିଲେ। ସହାସନ ନୃ ମୃଗାଦୟ ନୃ ମୃଗ ଆଜି ସମସ୍ତେ ରହିଛନ୍ତି, ମନୁଷ୍ୟମାନେ ଏବଂ ପଶୁମାନେ ମିତ୍ର ଭଳି ରହିଛନ୍ତି, ମିତ୍ରାଣୀ ହେବ ଅଜିତ ଆବାସ ଭଗବାନ ସେଠି ରହିଛନ୍ତି, ତେଣୁ ସେଠି ରୁଟ ତର୍ଷକାଧିକମ କ୍ରୋଧ ତୃଷ୍ଣା ଏସବୁ କିଛି ନାହିଁ ସେଠି। ବୃନ୍ଦାବନ ଧାମ ହେଉଛି ଏଭଳି ଭାବରେ ସମୟ ହେଇଗଲାଣି, ଆଉ ଦୁଇ ତିନିଟା ଶ୍ଳୋକ ଥିଲା ଯେ, ଖାଲି ଆମେ ଶ୍ଳୋକ ପାଠ କରିବାନି, ଖାଲି ଭାବାର୍ଥଟା କହିଦେବା। ଜଗନିକା ପର୍ଦ୍ଦା, ପର୍ଦ୍ଦାକୁ ଖୋଲିଦେଲେ ବର୍ତ୍ତମାନ ଯେମିତି ରହିଛି, ପର୍ଦ୍ଦା ପଡ଼ିଥିଲେ ଆମେ ଦେଖିପାରୁନଥିଲେ, ପର୍ଦ୍ଦା ଖୋଲା ହେଇଗଲା। ମାୟା ଜଗନିକା ଛନ୍ନ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ କୁନ୍ତିଦେବୀ କହିନାହାନ୍ତି ସେଭଳି ଭାବରେ। ତାପରେ ବ୍ରହ୍ମା ଦେଖିଲେ ଯେ ଅଦ୍ୱିତୀୟ ପୂର୍ଣ୍ଣ ଜ୍ଞାନମୟ ଅସୀମ ପରମ ବ୍ରହ୍ମ ଗୋପାଳ ବଂଶରେ ଏକ ଶିଶୁର ଭୂମିକା ଗ୍ରହଣ କରି ଏକାକୀ ଠିଆ ହୋଇଛନ୍ତି ଏବଂ ନିଜ ହାତରେ ଖାଦ୍ୟ ଗୁଣ୍ଡାଏ ଧରି ଠିକ୍ ପୂର୍ବ ପରି ସର୍ବତ୍ର ବାଛୁରି ଏବଂ ନିଜ ସଖା ଗୋପାଳ ବାଳକମାନଙ୍କୁ ଅନ୍ୱେଷଣ କରୁଛନ୍ତି। ଯାହା ଯେଉଁ ସମୟ ପ୍ରଥମେ ଥିଲା ବ୍ରହ୍ମା ଯେତେବେଳେ ଚୋରି କରି ନେଇଥିଲେ, ସେହି ସମୟରେ ଭଗବାନ ଯେଉଁଭଳି ଭାବରେ ଅନ୍ୱେଷଣ କରୁଥିଲେ ସେହିଭଳି ଭାବେ ରୂପ ଦେଖିଲେ, ରୂପକୁ ଦେଖିଲେ। ତେଣୁ ବ୍ରହ୍ମା ସ୍ତୁତି କରିବେ, ଚଉଦ ଅଧ୍ୟାୟର ସ୍ତୁତି ରହିଛି, ଆଉ ଗୋଟେ ଦୁଇଟି ଶ୍ଳୋକ ଅଛି, ପାଠ କରିଦେବା, ଖାଲି ଶ୍ଳୋକ ପଢ଼ିବା ନାହିଁ। ତେଣୁ ତାହା ଦର୍ଶନ କରି ବ୍ରହ୍ମା ସହସା ନିଜ ହଂସ ବାହନରୁ ଓହ୍ଲେଇ ଆସି ସ୍ୱର୍ଣ୍ଣଦଣ୍ଡ ପରି ଭୂମିରେ ପଡ଼ି ନିଜ ମସ୍ତକର ଚାରୋଟି ମୁକୁଟର ଅଗ୍ରଭାଗ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କର ଶ୍ରୀ ପାଦ ପଦ୍ମ ସ୍ପର୍ଶ କଲେ। ଶ୍ରୀକୃଷ୍ଣଙ୍କୁ ପ୍ରଣତି ନିବେଦନ କରି ସେ ନିଜ ଆନନ୍ଦାଶ୍ରୁ ଜଳରେ ତାଙ୍କ ପାଦ ପଦ୍ମକୁ ଅଭିଷେକ କଲେ। ଚାରି ମସ୍ତକ ରହିଛି, ଦଣ୍ଡ ଯେଉଁ ପ୍ରଣାମ କରିବେ ଚାରି ମୁଖ ବୁଲେଇ ବୁଲେଇକି ପ୍ରଣାମ କରିବେ, ଭଗବାନ ବ୍ରହ୍ମା ଚାରୋଟି ମୁଖ, ଆମର ଗୋଟିଏ ମୁଖ ମଥା ରହିଛି ତେଣୁ ଆମେ ଗୋଟିଏ ଥରେ ପ୍ରଣାମ କରୁଛେ, ସେ ଚାରିଟା ରହିଛି ତା ଚାରିଥର ପ୍ରଣାମ କରିବେ ଏବଂ ଏତେ କ୍ରନ୍ଦନ କରୁଛନ୍ତି ଭଗବାନ ପାଦ ପଦ୍ମ ଧୌତ କରିଦେଉଛନ୍ତି। ଉଠାୟ ଉଠାୟ କୃଷ୍ଣସ୍ୟ ଚିରସ୍ୟ ପାଦେ ପତନ, ସେ ଯେଉଁ ପ୍ରଣାମ କରୁଥିଲେ ପୁଣି ଉଠୁଥିଲେ, ପୁଣି ପ୍ରଣାମ କରୁଥିଲେ, ପୁଣି ଉଠୁଥିଲେ, ପୁଣି ପ୍ରଣାମ କରୁଥିଲେ। କାହିଁକି ଆଚାର୍ଯ୍ୟମାନେ କହିଛନ୍ତି ଭଗବାନ ଯେଉଁ ରୂପ ରହିଛି ଏତେ ସୁନ୍ଦର ରୂପ, ତାଙ୍କର ଇଚ୍ଛା ହେଉଛି ସେ ରୂପକୁ ଦେଖିବା ପାଇଁ। ତେଣୁ ପ୍ରଥମେ ଯେଉଁ ଚଉଦ ଅଧ୍ୟାୟରେ ଆସେ ପ୍ରଥମ ଶ୍ଳୋକଟି ଏଇଟା, ସେ ରୂପକୁ ସେ ବର୍ଣ୍ଣନା କରିବେ, ଏ ରୂପ ଭଗବାନଙ୍କର। ଆସ୍ତେ ମହିତ୍ୟଂ ପ୍ରାହା ଦୃଷ୍ଟା ସ୍ମୃତ୍ୟା ସ୍ମୃତ୍ୟା ପୁନଃ ପୁନଃ, ଭଗବାନଙ୍କ ମହିମାକୁ ଦେଖି ସେ ଏହିଭଳି ଭାବରେ ସ୍ମରଣ କରି ଭଗବାନ ଲୀଳାକୁ ପୁନଃ ପୁନଃ ଭଗବାନ ପ୍ରଣାମ କରୁଛନ୍ତି। ତେଣୁ ଯେତେବେଳେ ଧୀରେ ସେତେବେଳେ ଧୀରେ ଧୀରେ ଉଠି ନିଜର ଚକ୍ଷୁ ଦୁଇଟିକୁ ପୋଛି ବ୍ରହ୍ମା ମୁକୁନ୍ଦକୁ ଦର୍ଶନ କଲେ। ତାପରେ ଅବନତ ମସ୍ତକ ହୋଇ ଏକାଗ୍ର ଚିତ୍ତରେ କମ୍ପିତ କଳବର ଅବସ୍ଥାରେ ଗଦଗଦ ସ୍ୱରରେ ଏବଂ ବିନୀତ ଭାବରେ ବ୍ରହ୍ମା ସେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ବନ୍ଦନା କରିବାକୁ ଆରମ୍ଭ କଲେ। ବନ୍ଦନା ହେବ ଚଉଦ ଅଧ୍ୟାୟରେ ଅନେକ ଶ୍ଳୋକ ଅଛନ୍ତି, ବନ୍ଦନା ସ୍ତୁତି ରହିଛି ଚଉଦ ଅଧ୍ୟାୟରେ, କ୍ଷମା ପ୍ରାର୍ଥନା କରିଛନ୍ତି ବ୍ରହ୍ମା। ତେଣୁ ଏଇଭଳି ଭାବରେ ଆମର ତେର ଅଧ୍ୟାୟ କଥା ଆଜିର ସମାପ୍ତ ହେଲେ। ଆମ କଥା ଗୋଟେ ବିଶ୍ରାମ ବା ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଗୋ।